ହ୍ୟାଲୋ, ମୁଁ ସ୍ୱର୍ଣ୍ଣଲତା ମହାଲିକ, 13 ନମ୍ବର ୱାର୍ଡର ସଫେଇ ସୁପରଭାଇଜର। ମୁଁ 8 ଆଉ 13 ନୀଳାଦ୍ରି ବିହାରର ଏମଆର ଟା ବୁଝେ। ଆମର ଏଇଠି ଏମଆର ଏମସିସି ଦିଟା ଚାଲିଛି। ଏମସିସି ରେ ଆମର ଓଦା ଅଳିଆ ଟା ପ୍ରୋସେସିଂ ହଉଛି, ଶୁଖିଲା ଅଳିଆ ଟା ଆମର ଏଠି ସର୍ଜିଫିକେସନ ହଉଛି ଏମଆରଏଫ ରେ। ଏଠି 12 ଜଣ ଓଏଲଏମ ଷ୍ଟାଫ କାମ କରୁଛନ୍ତି। ସେମାନେ ପେପର, ଜରି ଆଉ ପ୍ଲାଷ୍ଟିକ, ଟିଣ, ପାଣି ବୋତଲ ସବୁ ଅଲଗା ଅଲଗା କରିକି ରଖନ୍ତି, ସେଟା ରିସାଇକ୍ଲିଂ ହବା ପାଇଁ ଯାଏ। ଏହିପରି ପ୍ରୋସେସ ରେ ଆମେ କାମ କରୁ ଆଉ ଏଠୁ ଯାହା ଫେବ୍ରିକେସନ ହେଇକି ମାଲ ଟା ଯାଏ ସେ ପୁଣି ରିସାଇକ୍ଲିଂ ରେ ଲାଗେ।